ନମସ୍କାର ଶ୍ରୋତା ବନ୍ଧୁ, ମୁଁ ସାମ୍ବାଦିକ କେ ସତ୍ୟନାରାୟଣ ରେଡ୍ଡି। ଆଜ୍ଞା, ଆଜିକାଲି ଅନେକ ଯୁବକ ଯୁବତୀ ବା ପୁଅ ଝିଅମାନେ କଲେଜରେ ପାଠ ପଢୁଥିବା ପୁଅ ଝିଅ ହଉ କିମ୍ବା ତାଠାରୁ ଉଚ୍ଚ ଶ୍ରେଣୀରେ ଉଚ୍ଚ ଶିକ୍ଷା ଲାଭ କରୁଥିବା ପୁଅ ଝିଅମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି। ସେମାନେ ଆଜିକାଲି ଏକ ଗୋଟେ ଫ୍ୟାସନ ହୋଇଯାଇଛି ମୁହଁରେ କନା ବାନ୍ଧି ଏବଂ ବାହାରକୁ ବୁଲିବାକୁ ଯିବା ପାଇଁ ଏହାକୁ ଅଧିକ ପସନ୍ଦ ଏବଂ ନିଜକୁ ଆଦର ଲାଭ କରୁଛନ୍ତି। ତା ସହିତ ନିଜର ତାଙ୍କର ବ୍ୟକ୍ତିଗତ କାମନା ବାସନାକୁ ମଧ୍ୟ ଉପଭୋଗ କରିପାରୁଛନ୍ତି। ବନ୍ଧୁଗଣ, ଆମ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ପ୍ରାୟ 4 କିଲୋମିଟର ଦୂରରେ ଏକ ବୋଟିଂ କ୍ଲବ ଅଛି, ତାହା ହଉଛି ତାମ୍ପରା ବୋଟିଂ କ୍ଲବ। ସେଇ ତାମ୍ପରା ବୋଟିଂ କ୍ଲବକୁ ଆଖପାଖ ବିଭିନ୍ନ ଅଞ୍ଚଳ ବ୍ରହ୍ମପୁର ଗୋପାଳପୁର ଠାରୁ ବହୁ ଯୁବକ ଯୁବତୀ, କଲେଜ ପଢୁଥିବା ଝିଅ, ବିଶ୍ୱବିଦ୍ୟାଳୟ ସ୍ତରରେ ପାଠ ପଢୁଥିବା ପୁଅ ଝିଅ ପ୍ରାୟ ଅଧିକାଂଶ ମୁହଁକୁ ଖରା ତରାରେ ସିଝି ଯାଉଥିବା ଲୋକମାନେ ଯେମିତି ମୁହଁକୁ ନିଜର ରୁମାଲ ବା ତାଙ୍କର ଶାଲ ଭିଡ଼ିଥାନ୍ତି, ଏକ ସ୍ୱତନ୍ତ୍ର ପତଳା କନା ପୁଅ ଆଉ ଝିଅ ଉଭୟ ମୁହଁରେ କନା ବାନ୍ଧି ଆଖି ଦୁଇଟି ଛାଡ଼ି ମୁହଁ ଦେହ ସମ୍ପୂର୍ଣ୍ଣ ଘୋଡ଼ାଇ ଦେଇଥାନ୍ତି। ପୁଅ ଝିଅ ଉଭୟ ବାଇକ୍ରେ ସ୍କୁଟିରେ ବିଭିନ୍ନ ସ୍ଥାନକୁ ଯାତ୍ରା କରି ସେମାନଙ୍କର ଚିତ୍ତ ବିନୋଦନ ଉଦ୍ଦେଶ୍ୟରେ ଆମୋଦ ପ୍ରମୋଦ କାର୍ଯ୍ୟରେ ସେମାନେ ଉପଭୋଗ କରି ଆସୁଛନ୍ତି।